आकाशवाणी संबलपुर आंचलिक खबर पढ़ुछन तापस रंजन साहू। जुहार, पहला मुखिया खबर। देशर लाखे जवान पिलामानकु राजनीति सांगे जोड़बार लागि स्वतंत्र अभियान कराजिबा आकाशवाणी मन की बात थी कहले प्रधानमंत्री। ऑनलाइन ठकेनु सतर्क हेबार लागि देले परामर्श। ओडिशा देश के अतीत नु आज तक देछे बलिष्ठ नेतृत्व कहले प्रधानमंत्री। नुआदिल्ली ठाने ओडिशा पर्वर उद्यापनी समारोह थी देले जोग। सुंदरगढ़ नु 20 लाख महिला सुभद्रा योजना 3 नंबर खेप टंका बांटले मुख्यमंत्री। आ विधानसभा शीतकालीन अधिवेशन आघनु आयबाकेल बसवा सर्वदलीय बैठक। पूरा खबर। राजनैतिक पृष्ठभूमि नाइथिबार परिवार रो जवान पिलांकु राजनीति थी जोग देबार लागि प्रधानमंत्री नरेंद्र मोदी आह्वान देछन। आकाशवाणी मन की बात कार्यक्रम रो 116 नंबर संस्करण थी देशर लोकमानकु संबोधन करिकरी श्री मोदी कहिछन जे देशर पाखापाखी लाखे जवान पिलांकु राजनीति संगे जुड़बार लागि आइबा किछि मास भितरे स्वतंत्र अभियान रो आयोजन करा जिबा। आइबा बछर स्वामी विवेकानंदक 162 नंबर जयंती पालन अवसर दिल्ली नु विकसित भारत युव नेता वार्तालाप बाबदे गोटे कार्यक्रम हेबा। स्वामीजी जयंती अवसर फी बछर जनवरी 12 तारीख के देशे युव दिवस भाव पालन करसी। तृणमूल नु बछा जा 2000 जवान पिला नुआ दिल्ली भारत मंडप नु अवसर जमा हे श्री मोदी कहिछन।
11-12 जनवरी को दिल्ली के भारत मंडपम में युवा विचारों का महाकुंभ होने जा रहा है और इस पहल का नाम है विकसित भारत यंग लीडर्स डायलॉग। करोड़ों युवा इसमें भाग लेंगे। गांव, ब्लॉक, जिले, राज्य और वहां से निकलकर के चुने हुए ऐसे 2000 युवा भारत मंडपम में विकसित भारत यंग लीडर्स डायलॉग के लिए जुटेंगे।
ऑनलाइन ठकेनु सतर्क रहबार लागि श्री मोदी परामर्श देछन। डिजिटल लाइफ सर्टिफिकेट बाबदे से कहिछन जे इटा ओतका सरल हे पारिछे। एछन तक डिजिटल लाइफ सर्टिफिकेट पाइथिबार लोकर संख्या 80 लाख पार करिछे। सेमानकर भितरु 80 बछर बयसर 2 लाख नु ओतका लोक थिबार जना पडिछे। वयस्क लोकको ऑनलाइन ठकेनु दूरै रखबार लागि जवान पिला माने आगे आसबारके प्रधानमंत्री परामर्श देछन। आज एनसीसी दिवस पालन अवसर प्रधानमंत्री कहिछन जे एनसीसी थी बालिका कैडेटकर संख्या 40% के बढ़िछे। एनसीसी के बरकस करबार लागि निरंतर प्रयास जारी रहिछे। देशर 5000 नुआ विद्यालय और महाविद्यालय नु एनसीसी सामिल करा जाइछे। एछन 20 लाख नु एतका जुआन पिला टुकेल एनसीसी थी सामिल अछन बोली प्रधानमंत्री कहिछन। देशर प्राचीन सामुद्रिक सामर्थ्य बाबदे प्रमाण के सुरक्षित करी रखबार लागि गोटे अभियान चलीछे बोली प्रधानमंत्री कहिछन। इथिर लागि लोथाल ठाने गोटे बड़ संग्रहालय तैयार करा जाइछे। जैव विविधता बजाय रखबार थी चिंगड़ी गोटे गुरुत्वपूर्ण भूमिका नेसी। सहरीकरण बढ़वार लागि चिंगड़ी परिमाण कमुथिबार नेकरि प्रधानमंत्री उद्वेग प्रकाश करिछन। प्राणी संपदर सुरक्षा लागि देशर भिन्न भिन्न जगानु नियाजाउथिबार पदक्षेप उपरे प्रधानमंत्री आलोकपात करिछन। एक पेड़ माँ के नाम अभियान थी 5 मास भितरे 100 कोटि चारा रोपण करवाटा गोटे उल्लेखनीय काम बोली प्रधानमंत्री कहिछन। इति भाग नेइथिबानु देशवासी को से शुभेच्छा जनइछन। स्वतंत्र स्वच्छता अभियान सरकारी कार्यालय मानके फलप्रद परिवर्तन आनिछे बोली प्रधानमंत्री कहिछन। देशे वर्ज्य वस्तु नु आय बहुत पुरातन है। गोटे स्थायी जीवनशैली के इटा प्रोत्साहन देसी ई दिगे काम करुथिबार संगठन आर युववर्ग को प्रधानमंत्री प्रशंसा करिछन। ओडिशा देश के अतीत नु आज तक बलिष्ठ नेतृत्व देछे बोली प्रधानमंत्री नरेंद्र मोदी कहिछन। नुआदिल्ली रो जवाहरलाल नेहरू स्टेडियम नु चलीथिबार ओडिशा पर्व 2024 रो उद्यापनी समारोह ती जोग देकरी प्रधानमंत्री कहिछन जे विकसित भारत रो सपन पूरा हेबार लागि ओडिशा सामुद्रिक शक्तिर भूमिका महत्वपूर्ण। कटक बालीजात्रा भारत आर ओडिशा नो सामुद्रिक सामर्थ्यर प्रतीक। से कहिछन जे अलगा लोकर सेवा करबारटा हेउछे ओडिशार संस्कृति। ओडिशा संत और विद्वान मानकर भूमि है बोलकर प्रधानमंत्री कहिछन।
ओडिशा के संत कवि भीम भोई ने कहा था, मो जीवन पछे नर के पड़ी थाऊ जगत उद्धार हेउ। भाव ये कि मुझे चाहे जितने ही दुख क्यों न उठाने पड़े लेकिन जगत का उद्धार हो, यही उड़ीसा की संस्कृति भी है। ओडिशा सबू जुगरे समग्र राष्ट्र एवं पूरा मानव समाज सेवा करी छी।
अपन माने खबर सुनुछन आकाशवाणी संबलपुर केन्द्र। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁନ୍ଦରଗଡ଼ନୁ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ପହେଲା କିସ୍ତି 3 ନମ୍ବର ଖେପ୍ ସହାୟତା ଟଙ୍କା ଦେଇଛନ୍ତି। 20 ଲକ୍ଷରୁ ଏତକା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯାଇଛି। ଗଲା ସେପ୍ଟେମ୍ବର ମାସ 17 ତାରିଖରୁ ଓଡ଼ିଶାନୁ ମୂଲ ହୋଇଥିବା ସୁଭଦ୍ରା ଯୋଜନାଟି 2ଟା ଖେପେ 60 ଲକ୍ଷ ମହିଳାଙ୍କୁ 5,000 ଟଙ୍କା ଲେଖା ଆର୍ଥିକ ସାହସ ଦିଆଯାଇଛି। ପହେଲା କିସ୍ତିର 3 ନମ୍ବର ଖେପେ ଆଜି ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ କରାଯାଇକରି ଆର୍ଥିକ ସାହସ ଦିଆଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ଗଲା ବୁଧବାର ତକ 1,16,00,000 ମହିଳା ସୁଭଦ୍ରା ଯୋଜନାଟି ଆର୍ଥିକ ସାହାଯ୍ୟ ପାଇବାର ଲାଗି ଆବେଦନ କରିଥିଲେ। ବିଧାନସଭାର ଶୀତକାଳୀନ ଅଧିବେଶନର ଆଘନୁ ଆଇବାକାଲ ସର୍ବଦଳୀୟ ବୈଠକ ହେବା। ଏତାର ଆଘନୁ ଆଇବାକାଲ ଦିନର 10 ବଜେ ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସ୍ବା। ବୈଠକଟି ଗୃହକାମ କେନ୍ତା ସୁରୁଖୁରୁତି ଚାଲ୍ବା ସେ ବିଷୟ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ବିଧାୟକମାନଙ୍କ ସାଙ୍ଗେ ଆଲୋଚନା କରବେ। ଅଧିବେଶନଟି ଗୃହର କାମ ବିଧି ଅନୁସାରେ ହେବା ବୋଲିକରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍। ସେନ୍ତା ଆଇବାକାଲ ବିଜେପି ବିଜେଡି ଆର୍ କଂଗ୍ରେସର ବିଧାୟକ ଦଳର ବୈଠକ ଭିଲ୍ ବସ୍ବା ବୋଲି ଜଣାପଡ଼ିଛି। ଏହି ଅଧିବେଶନ ଏବେ ଡିସେମ୍ବର 31 ତାରିଖ ତକ ଚାଲ୍ବା। ଏଥି 30ଟା କାର୍ଯ୍ୟ ଦିବସ ରହିଛି। ପହିଲା ଦିନ 2024-25 ଆର୍ଥିକ ବଛର ଲାଗି ପହିଲା ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବା ବୋଲିକରି ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟନ ବସୁନ୍ଧରା ଯୋଜନାଟି ଝାରସୁଗୁଡ଼ା ଆର୍ ଲଖନପୁର ବ୍ଲକର ଜମି ନାଇଥିବାର ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘରଡିହ ପଟା ଦେଇଛନ୍। ଏହି ଅବସରରେ ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆର୍ ରାଜସ୍ୱ ମନ୍ତ୍ରୀ ଝାରସୁଗୁଡ଼ାର 71ଟା ପରିବାର ଆର୍ ଲଖମପୁରର 49ଟା ପରିବାରକେ ଘରଡିହ ଜମି ପଟା ବାଣ୍ଟିଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହିଳା ଜୁଆନ ପିଲା ଚାଷୀ ଆର୍ ଗରିବ ସବୁ ବର୍ଗର ଲୋକର ସାଙ୍ଗେ ନେଇକରି ଆଗକେ ବଢ଼ବାର ଦରକାର ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ହୀରାକୁଦ ନଦୀବନ୍ଧଟି ଘର ହରାଇଥିବା ପରିବାର ଆର୍ ବସୁନ୍ଧରା ଯୋଜନାଟି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ 2024 ଶେଷ ତକ ଜମି ଯୋଗାଇ ଦିଆଯିବା ବୋଲିକରି କହିଥିଲେ। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନମାନଙ୍କେ ସମର ଶିକ୍ଷାର୍ଥୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଏନ୍ସିସି ପତାକା ଉତ୍ତୋଳନ ଆର୍ ପ୍ୟାରେଡ୍ ହୋଇଯାଇଛି। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜେଡି ହାଇସ୍କୁଲ ସରକାରୀ ବାଳିକା ହାଇସ୍କୁଲର ଏନ୍ସିସି ଛାତ୍ରଛାତ୍ରୀମାନେ ଗୋଟିଏ ଶୋଭାଯାତ୍ରାଟି ସହର ପରିକ୍ରମା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତି 2020ର ପ୍ରାୟୋଗିକ ଅଭିଲକ୍ଷ୍ୟ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବାରେ ଆଲୋଚନାଚକ୍ରଟି ନୂଆଦିଲ୍ଲୀ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆର୍ ପ୍ରଶିକ୍ଷଣ ପରିଷଦର ପ୍ରଫେସର ଅଶୋକ ଡନ୍ସନା ଆଭାସୀ ଜରିଆରେ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତି 2020ର ରୂପରେଖ ଆର୍ ବ୍ୟବହାର ବାବଦେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବନ୍ଧଗୋରା ଖେଲପଡ଼ିଆନୁ ଧବଳେଶ୍ୱର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମୂଲ ହୋଇଛି। ଉଦ୍ଘାଟନୀ ଖେଳିଥି ମୁନ୍ଷ୍ଟାର ଏକାଦଶ ଆର୍ ଆଶିଷ ମୋବାଇଲ ଭିତରେ ହୋଇଥିବାର ଖେଳିଥି ମୁନ୍ଷ୍ଟାର ଏକାଦଶ ଦଳ 55 ରନ୍ଥି ଜିତିଛି। ମୁନ୍ଷ୍ଟାର ଏକାଦଶ ଦଳ ଧାରି 10 ଓଭରଥି 125 ରନ୍ କରିଥିବା ବେଳେ ଏହି ତାର ଜବାବଥି ଆଶିଷ ମୋବାଇଲ 70 ରନ୍ କରିପାରିଥିଲା। ଭାରତୀୟ ନୌସେନା ତରଫୁ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ନୋ ନୌସେନା ଦିବସ ଆଇବା ମାସର 4 ତାରିଖ ଦିନ ପାଳନ କରାଯିବା। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବହୁତଟି ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କର ଦର୍ଶନ ଆର୍ ପଛେ ଗୋପବନ୍ଧୁ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତାରତୁରୁ ରାଷ୍ଟ୍ରପତି ନୌସେନା ଦିବସ ପାଳନ କରିବାର କାର୍ଯ୍ୟକ୍ରମଟି ଯୋଗଦେବେ। ରାଜ୍ୟ ଏବେ ମଙ୍ଗଳବାର ତକ ରାତିର ତାପମାତ୍ରା ନାଇଁ ବଦଲେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତାର ପରେ 3 ଦିନ ରାତିର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା। କନ୍ଧମାଳ କୋରାପୁଟ କଲାହାଣ୍ଡି ଆର୍ ସୁନ୍ଦରଗଡ଼ ଜିଲ୍ଲାର ପାହାଡ଼ିଆ ଆର୍ ସମତଲ ଇଲାକା ମାନକେ ଶୀତ ସାମାନ୍ୟ କମ୍ବା ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଦେଶର ଲକ୍ଷେ ଯୁଆନ ପିଲାମାନଙ୍କୁ ରାଜନୀତି ସାଙ୍ଗେ ଯୋଡ଼ବାର ଲାଗି ସ୍ୱତନ୍ତ୍ର ଅଭିଯାନ କରାଯିବା ଆକାଶବାଣୀର ମନ୍ କି ବାତ୍ଥି କହିଲେ ପ୍ରଧାନମନ୍ତ୍ରୀ। ଅନ୍ଲାଇନ୍ ଠକେଇନୁ ସତର୍କ ରହିବାର ଲାଗି ଦେଲେ ପରାମର୍ଶ। ଓଡ଼ିଶା ଦେଶକେ ଅତୀତନୁ ଆଜତକ ଦେଇଛେ ବଳିଷ୍ଠ ନେତୃତ୍ୱ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବର ଉଦ୍ଯାପନୀ ସମାରୋହଟି ଦେଲେ ଯୋଗ। ସୁନ୍ଦରଗଡ଼ର 20 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର 3 ନମ୍ବର ଖେପ୍ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଆଉ ବିଧାନସଭାର ଶୀତକାଳୀନ ଅଧିବେଶନ ଆଘନୁ ଆଇବାକାଲ ବସ୍ବା ସର୍ବଦଳୀୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।